ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବନ୍ଦର ସଂଯୋଗୀକରଣ, ଜାହାଜ ନିର୍ମାଣ ଏବଂ ଜାହାଜଗୁଡ଼ିକର ସଂଖ୍ୟା ବୃଦ୍ଧି ସମ୍ବନ୍ଧିତ ମୁମ୍ବାଇଠାରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ 2025ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯୋଗଦେବେ। ଅମୃତକାଳରେ ଏହି କ୍ଷେତ୍ରରେ ଦୂରଦର୍ଶିତାକୁ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ 2,20,000 କୋଟି ଟଙ୍କା ମୂଲ୍ୟର ରୂପାନ୍ତରଣକାରୀ ପଦକ୍ଷେପଗୁଡ଼ିକର ଶୁଭାରମ୍ଭ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ଏବଂ ଭାରତର ଏହି କ୍ଷେତ୍ରରେ ସଂସ୍କାରକୁ ଗତିଶୀଳ କରିବା ଲାଗି ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ଼ ମନ୍ଥା ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ନର୍ସାପୁରରେ ସ୍ଥଳଭାଗ ସ୍ପର୍ଶ କରି ୟାନାନ୍ ଉପକୂଳ ଅତିକ୍ରମ କରିଛି। ସନ୍ଧ୍ୟା ସମୟରୁ ଆରମ୍ଭ ହୋଇଥିବା ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ ଧରି ସଂଗଠିତ ହୋଇଥିଲା। ସ୍ଥଳଭାଗ ସ୍ପର୍ଶ ସମୟରେ ଏହାର ଘଣ୍ଟା ପ୍ରତି ବେଗ 100 କିଲୋମିଟର ଥିବାବେଳେ ଝଟକା ପବନର ବେଗ 110 କିଲୋମିଟର ରହିଥିଲା। ଏବେ ଏହା ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ବାତ୍ୟାର ପ୍ରଭାବ ଓଡ଼ିଶାରେ ବିଶେଷ ପରିଲକ୍ଷିତ ହୋଇନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଆଜି ବର୍ଷାର ପ୍ରଭାବ ରହିବ। ବାତ୍ୟା ମନ୍ଥାର ପ୍ରଭାବକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଆଜି ନନ୍ଦନକାନନ ପ୍ରାଣି ଉଦ୍ୟାନ, ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବାତ୍ୟାର ପ୍ରଭାବ ସମ୍ପର୍କରେ ଯେଉଁଭଳି ଭାବେ ଆଶଙ୍କା କରାଯାଉଥିଲା ସେଭଳି କିଛି ବଡ଼ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ଆଗାମୀ ପରିସ୍ଥିତି ପାଇଁ ସଜାଗ ଅଛନ୍ତି ଏବଂ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟା ପରିଚାଳନା କରୁଛନ୍ତି। 8ଟି ଜିଲ୍ଲାରେ 70,817 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ଏନ୍ଡିଆର୍ଏଫ୍, ଓଡ଼ିଆର୍ଏଫ୍, ଅଗ୍ନିସେବା ଏବଂ ପୋଲିସକୁ ନିୟୋଜିତ ଆମେ କରିସାରିଛନ୍ତି। ଆଶ୍ରୟସ୍ଥଳ, ଖାଦ୍ୟ, ପାଣି ଏବଂ ଆମର ଔଷଧ ବ୍ୟବସ୍ଥା ଏବଂ ବିଶେଷ କରିକି ଶିଶୁ, ଗର୍ଭବତୀ ମହିଳା ଏମାନଙ୍କୁ ଏବଂ ବୃଦ୍ଧ ଯେଉଁମାନେ ଅଛନ୍ତି ଏବଂ ଜଟିଳ ରୋଗରେ ଯେଉଁମାନେ ପୀଡ଼ିତ ଅଛନ୍ତି ସେମାନଙ୍କୁ ସିଫ୍ଟ କରିବା, 17,817 ଜଣଙ୍କୁ ସୁରକ୍ଷିତ ଜାଗାକୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏପର୍ଯ୍ୟନ୍ତ 2,198 ଜଣ ଗର୍ଭବତୀ ମହିଳାଙ୍କୁ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଆଉ 651 ଜଣଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯିବା ପାଇଁ ଚିହ୍ନଟ କରାଯାଇଛି ନାହିଁ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରେଳବାଇ ପକ୍ଷରୁ ଗତ ସୋମବାରଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ 61ଟି ଟ୍ରେନ୍କୁ ବାତିଲ କରାଯାଇଛି ଏବଂ 2ଟି ଟ୍ରେନ୍ର ଗତିପଥ ଏବଂ ସମୟରେ ପରିବର୍ତ୍ତନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାକି ଟ୍ରେନ୍ଗୁଡ଼ିକର ପୁନଃ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି। କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ମନ୍ଥାର ପ୍ରଭାବ ଆସନ୍ତାକାଲି ପର୍ଯ୍ୟନ୍ତ ଥିବାରୁ ଏହାକୁ ଦୃଷ୍ଟିରେ ରଖି କୌଣସି ବ୍ୟବସାୟୀ ଯେଭଳି କଳାବଜାରୀ ବା ଅନାବଶ୍ୟକ ଭାବେ ଖାଦ୍ୟ ସାମଗ୍ରୀ ମହଜୁଦ ନ ରଖନ୍ତି ସେଥିନିମନ୍ତେ ଚଢ଼ଉ କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ସୂଚନା ଦିଆଯାଇଛି। ଜନସାଧାରଣଙ୍କୁ ମସ୍ତିଷ୍କ ଆଘାତର ଲକ୍ଷଣ ଏବଂ ଜରୁରୀ ଯତ୍ନର ଆବଶ୍ୟକତା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ବିଶ୍ୱ ମସ୍ତିଷ୍କାଘାତ ଦିବସ ଆଜି ପାଳନ କରାଯାଉଛି। ମସ୍ତିଷ୍କ ଆଘାତ ବା ଷ୍ଟ୍ରୋକ୍, ଏହାର ପ୍ରତିରୋଧ ଏବଂ ଏଥିରୁ ରକ୍ଷା ପାଇଥିବା ବ୍ୟକ୍ତିଙ୍କ ପାଇଁ ଉନ୍ନତ ଯତ୍ନ ଏବଂ ସହାୟତାରେ ଆବଶ୍ୟକତାକୁ ଉପଲବ୍ଧି କରିବା ଦିଗରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି। ମସ୍ତିଷ୍କର କିଛି ଅଂଶରେ ପର୍ଯ୍ୟାପ୍ତ ରକ୍ତ ପ୍ରବାହ ନ ହେବା କାରଣରୁ ଏବଂ ଅବରୋଧିତ ଧମନୀ କିମ୍ବା ମସ୍ତିଷ୍କରେ ରକ୍ତସ୍ରାବ ହେତୁ ମସ୍ତିଷ୍କାଘାତ ହୋଇଥାଏ। ହଠାତ୍ ଅଚେତ ହୋଇଯିବା, ବାତ ମାରିବା, ଶରୀରର କୌଣସି ଅଙ୍ଗ ଅଚଳ ହୋଇଯିବା କିମ୍ବା ଦୁର୍ବଳ ହେବା ଏବଂ କଥାବାର୍ତ୍ତା କରିବାରେ ସମସ୍ୟା ଆଦି ଷ୍ଟ୍ରୋକ୍ର ଲକ୍ଷଣ। ନିୟମିତ ଶାରୀରିକ କାର୍ଯ୍ୟକଳାପ, ଦ୍ରୁତଗତିରେ ଚାଲିବା ଯୋଗୁଁ ସୁସ୍ଥ ଓଜନ ବଜାୟ ରଖିବା ସହ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଏହି ରୋଗରୁ ରକ୍ଷା ମିଳିଥାଏ। ଦରକାର ଅନୁସାରେ ଖର୍ଚ୍ଚ କରି ସଞ୍ଚୟକୁ ଗୋଟିଏ ଅଭ୍ୟାସ କରିବା ଲାଗି ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ମିତବ୍ୟୟତା ଦିବସ ପାଳନ କରାଯାଉଛି। 1942 ଆଜିର ଦିନରେ ଇଟାଲୀର ମିଲାନ୍ଠାରେ ପ୍ରଥମ ଆନ୍ତର୍ଜାତୀୟ ସଞ୍ଚୟ ବ୍ୟାଙ୍କ ତରଫରୁ ବିଶ୍ୱ ସଞ୍ଚୟ ଦିବସ ପାଳନ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।